ୟହୁଦ ଇସ୍କୃତିୟ କାହାଣୀ ଆଜ ମୁଁ ତୁମ ଆଗେ ୟହୁଦ ଇସ୍କୃତିୟ କାହାଣୀ ବୋଲୁ। ୟେସୁ ଏବାର ଚେଲେତେ ୟହୁଦ ବି ତିନ ବାରି ମଞ୍ଜିଆ ଏକ ଚେଲ ତ ତିନ ବାଦେ ଚେଲେ ଶିକ ଦୁଃଖ କଷ୍ଟ ତେଇ ପରକ ମଞ୍ଜିଆ ବି ଆପଣେ ବାଦେ ଜୀବକା ୟେସୁ ମସିହ ସେବା କି ବାଙ୍କି ଖବର ସଂସାରେ ଅନ୍ତ ସେ କଫଲା ହୋଇ ସାତେ ଆଖରି ଦି ୟେସୁ ମସିହ ତେଇ ଆପଣି ଜାନ ଦେନି। ଇନା ବାରି ଚେଲେ ମଞ୍ଜିଆ ଏବେ ମାରେ ୟହୁଦ ଇସ୍କୃତିୟ ବାରେ ଦି ଅଜ କୁଛ ଖାସି ଭୁଷେ ଶାଣୀ ସକୁଣ ତ ୟେସୁ ଚେଲ ହୟ ବି ସକେଣଙ୍କ ଧୋକ ଦେଣେ ବାଳ ବଣ ୟହୁଦ ୟେସୁ ପୋପିଦେୟ ବଡ଼ ପେଜାରେ ତେଇଏ ସ୍ପାଇ ଆଗେ କ୍ୟୁଲେ ଦେଖାଉଏ କା ୟହୁଦ ଇସ୍କୃତିୟ ଅନ୍ତ ବାଙ୍କ ତ କା ୟହୁଦ ଇସ୍କୃତିୟ ପାପ ମାପ ହୋଇଗିଅ ତ ମତି ସ୍ଥାୟୀ ପାଞ୍ଜେ ମୁତାବକ କା ତେ ଉଏ ଫାଁସି ଲାଇତି ପ୍ରେରିତ ଏକ ଠାର ମୁତାବକ କା ସ ମୁଣ୍ଡ ବି ଲୋଟ ସାତେ ତେଉ ପେଟ ଫୁଟ ତେଇଏ କା ତେ ଉଏ ବାଦେ ଆଞ୍ଜକଡ଼େ ଭେରେ ଆଏ ସାତେ ସ ମର ସଚ କା ୟହୁଦି ଜିନ୍ଦଗି କାହା ମୁଲେ କାଶିକ ମିଲା ଚାଲ ଆଜମାରେ ଇନା ବାଦି ଭୁଷେବାର ଦି ଶାଣ ୟହୁଦ ଇସ୍କୃତି କୁଣ ତ ୟହୁଦ ୟେସୁଏ ବାର ଚେଲ ମଞ୍ଜିଆ ଏକ ଚେଲ ତ ତେ ଉଏ ବାପୁଅ ନାଁ ସମନ୍ତ ତେ ଉଏ ବାରେ ଦି ବାଇବଲ ଦି ବାଙ୍କି ଭୁଷେ ଜାଦା ନେଇଆ ଲିକି ଦି ୟହୁଦ ଇ ଏକ ଏଣ ଚେଲ ତ ଜୁଣ ଗଲିଲ ପ୍ରଦେଶକା ନେଇ ତ ବାକି ବାଦେ ଚେଲେ ଗଲିଲ ପ୍ରଦେଶେ ଲଗ ଲଗ ଜାଗା କତେ ଚେଲେ ନାଁ ମଞ୍ଜି ୟହୁଦ ନାଁ ସବକା ଆଖରି ଦିଆ ୟହୁଦ ମତଲବା ତାରିଫ କରନି ୟା ୟହୋବା ପରମେଶ୍ୱରୀ ବଡ଼ାଇ ଇସ୍କୃତିୟ ମତଲବା କ୍ରୋତୀୟ ଆଦମୀ ୟହୁଦ ଇସ୍କୃତି କ୍ରୋତି ନାଁ ଜାଗା ଦି ରଣେ ଅଡ଼ତ କ୍ରେତି ନାଁ ଜାଗା ଆମେ ପ୍ରାଣ ନିୟମ ଦିବି ସାଇ ବଡ଼ି ଆମ ଉସ ଦିଏ ଦିଦି ତେଇଏ ୟହୋଶୁ ପନ୍ଦରେ ପଛି ଦିବି ଆମେ ସାଏ ବଡ଼ି କ୍ରିୟତି ପେଲେ ମୋଆବ ଏକ ଶେର ତ ବାଦା କାଜ ଶେର ୟହୁଦ ଦେଶ ଦି ମିଲ ୟହୁଦ ଦେଶ କ୍ରିୟତି ଦି ୟହୁଦ ଇସ୍କୃତି ଯାଅ ଚେଲେଲେ ଛାଣ୍ଟ ଦିବେରା ୟେସୁ ଜିଉଇ ଚନ୍ଭୁଷେ ପେଲ ସେ ୟେସୁ ସେତି ହାଣ୍ଡଣେ ବାଳେ ଚେଇଁ ଦୁଅ ବାଙ୍କି ଖବର ଶୁଣାଉଣେ ବାଳେ ଚେଇଁ ତ୍ରିୟ ନୋକେ କାମ ତେଇଏ ଚମତ୍କାର ସ୍ଥିତି ବାଦା ଲୋଗକେ ମୁକ୍ତି ଓ ପେଣ୍ଡ ଦେଖାଉଣେ ବାଳେ ଚାଇଁ ୟେସୁ ଏ ବାରି ଚେଲେଲେ ଛାଟଣେ କା ପେଲେ ବାଦି ରାଚି ପରମେଶ୍ୱର କା ପ୍ରାର୍ଥନା ତେଇଏ ଅର୍ଜ କି କିଲେ କି ଚେଲେଲେ ଛାଟଣେ ଓ ଫେସଲ ଏକ ବଡ଼ ଫେସଲ ତ ୟେସୁ ଏ ଚେଲେ ବାପୁଇ ମର୍ଜି କା ଛାଟେ ୟହୁଦ ବି ତେଣଇ ତ ଛାଟ ଦ ଜେଣେ ବାକି ଚେଲେ ତେ ଛାଟେ ଦେ ଜେଣେ ବାଙ୍କି ଚେଲେ ତେ ଛାଣ୍ଟେ ଦେ ୟହୁଦ ମାଛି ପାଖ ନେଳ ନେଇ ତ ସ ଆପଣେ ଦେଶ ଦି ବାଙ୍କ ପଡ଼ ଲିକ ଦ ତେଇଏ ୟେସୁ ଚେଲେ ମଞ୍ଜିଆ ଭଣ୍ଡାରିଓ କାମ କର ତ ବାଦେ ଚେଲେ ତେଉକେ ପେସେ ଦେଆତେ ୟହୁନା ତେର ଉଣତି ଦି ହାମେ ସାଇ ବଡ଼ି ୟହୁଦକେ ପେସି ଥଲିଅ ଅତି ସାଢ଼େ ତ୍ରନ ବର୍ଷ ସେ କା ୟହୁଦା ୟେସୁ ତେଇଏ ଚେଲେ ସିତି ର ତେବି ଚେଲେ ତେଉଲେ ବାଙ୍କେ କେ ନେଇ ସମଝି ବୋଳେ ଯେ ୟେସୁ ଆପଣି ଚେଲି ରଡ଼େ ଦୋଇ ତେ ତିନେ ୟହୁଦି ରଡ଼େ ବି ଦୋଇ ୟେସୁ ବାଦେ ଚେଲେ ତେଇଏ ୟହୁଦସି ବି ପ୍ୟାରା କବର୍ତ୍ତାଓ କରତେ ୟେସୁ ଏ ସାଢ଼େ ତ୍ରନ ବର୍ଷ ସେକା କଷି ଆଗେ ବି ଏଣ ନା ବୋଲ କି ୟହୁଦ ଇ ମୁଇଲେ ପକଡ଼ବାଉଁ ତିନେ ଆପଣି ସେଉକାଇଏ ଆଖରି ବକ୍ତ ଦି ତେଇଏ ଆଖରି ହପ୍ତେ ଦି ଜ ପ୍ରଗଟ କିଅ ତୁମୁ ମାଞ୍ଜି ଆଇ ମୁଇଲେ କୁଣ ପକଡ଼ବାଉଁ ଯେ ୟେସୁ ଏଣ ବୋଲ ତେଉ ବକ୍ତ ବି ତେଉ ଜିଉ ନା ବଦଲୁଅ ୟହୁଦେ ଆପଣେ ଜିଉ ଦି ଏଣ ସୋଚ ଯେ ଏକ ଆଦମୀ ପାକୁଡ଼ୁଅ ତେ କାବଡ଼ିବୁ ଶୁଣି ତିନିଲେ ଜାନେ ନା ମାରଦେ ତେଉ ଏ ଯୋ ଏଣ ସୋଚ୍ୟ କିଅ ୟହୁଦ ୟେସୁ ଶିରୟ ବି ତିନିଲେ ବାଙ୍କେ କା ନା ସମଝି ବୋଳେ ତେଉ ଜିଉ ସିର୍ପ ପେସା ମେତେ ତ ଲାଗଦ ୟହୁଦ ଜିଉ ବାଙ୍କ ନେଇ ତ ତେଇଶ ଶେତାନେ ଇସ୍ତିମାଲ କିଅ ଯେଇ ଆମେ ମର୍କୁସ୍ ଚଦ ଦିଶାଇ ମରିୟମେ ସଂମରମରକା ବରିଦି ଶିଶିଦି ଜଟମାସିଅ ମେଙ୍ଗ ତେଇଏ ବଡ଼ିଆ ବାସବର ଇତ୍ର ଆଣ ଦୁଇତିଏ ସ ୟେସୁ ଏ ମୁଣ୍ଡ ମେତେ ପେର ତେବେ ୟହୁଦା ରୋଷହୟ ବୋଲ୍ଦ ଲାଗ ଯ ବଡ଼ିଆ ବାସବର ମେଙ୍ଗ ଇତ୍ର କିଲେ ବର୍ବାଦ କିଅ। जयत्र नश चांदिये सिकेका बि जादो बर्द बिकी आय उग्री बोले बांटी बड़ते यहू देबारे दि बाइबल दिक्का आलिको दोआ एणो आलिको दो यहूद नाश ओण जोगोआ यहुन्ना 12:17 दि लिको दोआ यहूद नाश ओण जोगोआ दुए थिसलुन किए दुई यत्रो न दिबी मसी विरोधी ले नाश ओण जोगो तैया बनाश छोटुआ बोलो दो जेई हमें यहुन्ना 12:6 दिशाई यहूद चोर तो तैया तेउ के पैसी तो लियो आती जो कुछ बीते तो ओ तो सते तो मांझिया कुछ आपुले चोर तो यहूदा धोकेबाज तो जल्लुक्का 6:16 दी लिखो दो आ यहुन्ना 6:17 दी यहूद लेगे शैताना बोलो दो यीशु है अपने चेला ले बोलो दो तो तुम मांझिया एक आदमी शैताना लोगी नजरी दी यहूदा यीशु चेलो तो पर यहूदा यीशु ले सच जीव का प्यार ना करो तो यहुन्ना 13:25 दी यीशु ए ग्रास चुंगो साते टोबियो शेमोन इस्क्रोतिये छोटू यहूद ले देनो जेणी यहूद यीशु का रोटियो ग्रास पकड़ो तेणी शैताने सो अपना वश दिखियो ते यीशु त्योले बोलो जो कुछ तेरे करनो शटक चारे कर यहूद यीशु किले पकड़ा हुए जेई हमें मती 26:14-16 दिशाई यहूद इस्क्रोति शटक बड़े पजारा विले नाइयो बोलो जे मु यीशु ले पकड़ना दी थारी मजद करू ते तुम्हें मुले का दे तीने ते उले 30 चांदी ऐसी के तोलियो देने तेबे सो ते वक्त और वो यीशु ले पकड़ाना ले मौको लोड़ दो लगो यीशु ले पकड़ाना का पहले यहूदे 30 चांदी ऐसी के पूछियो ते ले दे ए तक पतो लगा सो पैसियो के त्रबुको तो जो ते हुए एणो सोचियो कियो यीशु ले पकड़वाने बाद का पतो से पैसे दे अभी कि ना दें दे यहूदे बड़े पजेरा ले जो निशान तो देनो दो जो ले में पोपी देऊं यीशु सोइया ते उले पकड़नो तेबे यहूदा गत्समनी बगीचा दियाओ साते ते उसीती तलवारी टोए पाइयो एक बड़ी भीड़ यीशु बिले त्यांदी लगी दी जुन बड़े पजेरे ते ये जुन बड़े पजेरे ते ये सियाने यहूदी ने तेती लाई दी दुई यहूदे तेणी यीशु बिले आइयो बोलो नमस्ते गुरु जी साते ते हुए यीशु ले पोपी देनी का तुम के पतोआ यहूदे यीशु ले पोपी किले देनी किले की बड़े पजेरे ते ये यहूदी ने ते यीशु ले नारवाना ते यीशु अपने चेले में सी दिशते यीशु कई भी आपुले चेला का बड़ो ना दिखावा ते यीशु के पोतो तो यहूदा तिनले पकड़वाने वाला सब कुछ जानना बाद भी यीशु यहूदले गौरते का बोलियो बेदते चेलो बोलियो बेदते शुरू का अंत से का यीशु यहूदा का प्यार करते यहूदे यीशु का मानदारी का प्यार ना कियो पर पैसा का प्यार करियो 30 चांदी ऐसी कहते ही यीशु पकड़वा हुए यहूदे यीशु का मानदारी का प्यार ना कियो पर पैसा का प्यार करियो 30 चांदी ऐसी कहते ही यीशु पकड़वा हुए ऐबे तो तुमु के जो पतो लगी गयो कि यहूदे यीशु क्यों ले पकड़वा हुए आओ मारे शानो यहूदा इस्क्रोतियो अंत केणो तो यीशु ले पकड़वाणा ले बड़ी भीड़ तलबारी टोआ पाइयो यीशु बिले आई ते ये यीशु पकड़े ते ही बाकी चेले एणो सोचियो बागे मारे केण को भी बचनो जे यहूदा के पतो लागो यीशु ले मौती सजा मिली ते सो पछताणो साते जुन चांदिये सिक्के ते हुए यीशु पकड़ना लेते ले दे से बड़े पजेरे साते सियाने यहूदी ने तके वापस देने साते बोलो मैं बेकसूर आदमी जाने मारना ले पकड़ाइयो पाप कियो दुई ते हुए से चांदिये सिक्के तीने परमेश्वर भवन दिशोटे साते आपू तिद्र नाइयो फांसी लाई मत्ती 27:5 दी हमें उशाई बोली प्रेरित 1:18 दी हमें शाही ते हुए अंत शिकबूरो तो ते हुए पापी कमाई का एक डोकरो ले 200 मुंडा बिला लोटो ते ये ते हुए पेट फुटो साते ते हुए बादे अंजकड़े भैरे आए यहूदी जिंदगी का शीक पत्रों से पाप कियो साते बापू परमेश्वर का अपने पापे मापे मांगी। यहूदे भी पाप कियो पर जीव ना बदलो, साते नाइयो फांसी लाई। मारे यहूद मैसी ना बोलनो बल्कि पत्रस मैसी बोलनु बापू परमेश्वर का पापी माफी मांगनी। साते जब पाप बर्ताव छाड़ी ते परमेश्वर मारे जरिए बड़े बड़े काम करा। जो यहूद इसक्रोतिये जिंदगी सच्ची कहानियां।